ओम शांति। 22/2/2025 प्रातः मुरली। मीठे बच्चे, तुमको बाबा जहा बुझाउछंती ताहा ही शुण। कौनसी आसुरे कथा शुण नहीं, कह नहीं। हियर नो इविल, सी नो इविल। प्रश्न, तुम मानको बाबा द्वारा क्यों निश्चय हो जाउछे? उत्तर, बाबा तुमको निश्चय कराउछंती कि मु तुमरो बापा, टीचर, सद्गुरु भी अटे। तुमे एही स्मृति रे रहिबा पई पुरुषार्थ कर, किंतु माया तुमको यहा ही भुलाई देउ। अज्ञान काल रे तो मायार कथा नहीं। प्रश्न, केउन चाट रखिबारे विशाल बुद्धि दरकार? उत्तर, निजको आत्मा भावी बाबांको केते समय मने पकाइलो, एही चाट रखिबारे बड़ विशाल बुद्धि दरकार। देहि अभिमानी हुई बाबा को मने पकाओ तेबे विकर्म विनाश होइजे। ओम शांति। विद्यार्थी माने जानिछंती जे शिक्षक आसीछंती, ए कथा मध्य जानिछंती कि से बाबा भी अटंती, शिक्षक भी अटंती एवं सुप्रीम सद्गुरु मध्य अटंती। ए कथा संतान मानक स्मृति रे अछि, किंतु पुरुषार्थर क्रम अनुसारे नियम कहुचे जेबे घरे जाणीगल जे बाबा आमर शिक्षक अथवा पिता गुरु अटंती, तेबे पुणी भूली पारिबो नाही। किंतु एठारे माया भुलाई देउछे। अज्ञान काल रे माया केबे भी भुलाए नाही। संतान माने केबे भी भूली पारिबे नाही जे ये आमर बाबा, एहा तांकर कर्तव्य। संतान मानंक भितरे खुशी रही थाए आमे बाबांको संपत्तिर मालिक अटु। लौकिक दुनिया रे जदियो निजे पाठ पढ़ी थांती, तथापि पिताकर संपत्ति मध्य मिली थाए ना। एठारे तुमे संतान माने भी पढ़ुछ एवं तुमको बाबांकर संपत्ति मिलुछि मध्य। तुमे एबे राजयोग शिखिछ बाबांको द्वारा, तुम संतान मानंकर निश्चय होई चालिछे। आमे बाबांकर अटु, केवल बाबा ही सद्गतिर रास्ता बताई थांती, सेथिपाई से सद्गुरु मध्य अटंती। एही कथा भूलि जीवा उचित नुहे। जहा बाबा बुझाउछंती ताहा को ही सुनिबा दरकार। ये जेउ मांकडर खेलना देखाउछंती, खराप कथा सुण नाही, खराप कथा देख नाही। वास्तवरे एहा हेउछि मनुष्य मानंकर कथा। बाबा कहउछंती आसुरी कथा कुह नाही, सुण नाही, देख नाही। हियर नो इविल। एहा उपरे प्रथमे मांकडर मूर्ति तयारी करथिले, एबे तो मनुष्य मानंकर मध्य मूर्ति तयारी करउछंती। तुम पाखरे नलिन झीर तयारी चित्र रही, तेणु तुमे बाबांकर ग्लानीर कथा शुण ना। बाबा कहते मनुष्य माने मोर केते ग्लानी करुछंती। तुमको जनाउछे जे श्रीकृष्णकर भक्त माने श्रीकृष्णक आगरे धूप जलाई थांती, तेबे रामंकर भक्त माने नाक बंद करी देई थांती। जनक अन्य जनकर बासना मध्य भल लागो नाही, परस्पर मध्य रे जेमिति शत्रु होई जाउछंती। वर्तमान तुमे होछ राम वंशी, किंतु एहा एही दुनिया हेउछे रावण वंशी। एठारे धूपर कथा नाही। तुमे जानिछ बाबांको सर्वव्यापी कहिबा द्वारा कण गति होई जाउछे। भगवान माटी गोडी रे मध्य रहिछंती, एभळी कहिबा द्वारा मनुष्य मानंकर बुद्धि पत्थर होई जाउछे। बेहदर बाबा जिए कि तुमको बेहदर वर्षा देउछंती, तांकर केते ग्लानी करुछंती। तेबे वर्तमान एही ज्ञान तो कहा भीतरे नाही। वर्तमान मनुष्य भीतरे जेउ ज्ञान अछि ताहा ज्ञान रत्न नुहे, किंतु पत्थर अटे। एबे तुम मानंको बाबांको मने पकाइबा को हेबो। बाबा कहउछंती मु जहा जेमिति अटे यथार्थ रीति मते केही जानी नाहंती। संतान मानंक भीतरे मध्य क्रमानुसारे रहिछंती, तेबे बाबांको यथार्थ रीति मने पकाइबा को हेबो। से मध्य अति सूक्ष्म बिंदु अटंती, तांको भीतरे एही सब पाट भरी हुई रहिछे। तेबे बाबांको यथार्थ रूपे जानी तांको सेही रूपरे मने पकाइबा को पड़िबो, निजको आत्मा निश्चय करिबा को पड़िबो। जदियो आमे समस्ते तांकर संतान अटु, किंतु एमिति नुहे जे बाबांकर आत्मा बड़ आमर आत्मा छोट ना। जदियो बाबा नॉलेजफुल, किंतु आत्मा किछि छोट बड़ होई पारिबो नाही। तुमर आत्मा रे मध्य ज्ञान रहिछि, किंतु ताहा नंबर वार। स्कूल मानंकर मध्य विद्यार्थी माने कर्मानुसार पास होई थांती ना। सुन्नो କାହାର ନମ୍ବର ହୋଇନଥାଏ, କିଛି ନା କିଛି ନମ୍ବର ନିଶ୍ଚିନ୍ତ ପାଇଥାନ୍ତି। ବାବା କହୁଛନ୍ତି, ମୁଁ ତୁମକୁ ଯେଉଁ ଜ୍ଞାନ ଶୁଣାଉଛି ତାହା ପ୍ରାୟ ଲୋପ ହୋଇଯାଉଛି, କିନ୍ତୁ ଚିତ୍ର ଅଛି, ଶାସ୍ତ୍ର ମଧ୍ୟ ରଚନା କରିଛନ୍ତି। ବାବା ତୁମ ଆତ୍ମାମାନଙ୍କୁ କହୁଛନ୍ତି, ହିୟର ନୋ ଇଭିଲ, ଏହି ଆଶୁରେ ଦୁନିଆକୁ କାହିଁକି ଦେଖିବା, ଏହି ଛି ଛି ଦୁନିଆକୁ ଦୁନିଆରୁ ଆଖି ବନ୍ଦ କରି ନେବାକୁ ହେବ। ବର୍ତ୍ତମାନ ଆମର ସ୍ମୃତି ଆସିଛି, ଏହା ହେଉଛି ପୁରୁଣା ଦୁନିଆ, ଏଥିସହିତ କାହିଁକି କନେକ୍ସନ୍ ରଖିବା। ଆତ୍ମାର ସ୍ମୃତି ଆସୁଛି ଯେ ଏହି ଦୁନିଆକୁ ଦେଖି ମଧ୍ୟ ଦେଖିପାର ନାହିଁ, ନିଜର ଶାନ୍ତିଧାମ ଏବଂ ସୁଖଧାମକୁ ମନେ ପକାଇବାକୁ ହେବ। ଆତ୍ମାକୁ ଜ୍ଞାନର ତୃତୀୟ ନେତ୍ର ମିଳିଛି, ତେଣୁ ଏସବୁ କଥାକୁ ସ୍ମରଣ କରିବାକୁ ପଡ଼ିବ। ଭକ୍ତି ମାର୍ଗରେ ମଧ୍ୟ ସକାଳୁ ସକାଳୁ ଉଠି ମାଳା ଗଡ଼ାଇଥାନ୍ତି, ସକାଳର ମୁହୂର୍ତ୍ତକୁ ବହୁତ ଭଲ ମୁହୂର୍ତ୍ତ ବୋଲି ଭାବିଥାନ୍ତି। ଏହି ମୁହୂର୍ତ୍ତ ବ୍ରାହ୍ମଣଙ୍କର ମୁହୂର୍ତ୍ତ ଅଟେ। ବ୍ରହ୍ମା ଭୋଜନର ମଧ୍ୟ ମହିମା ରହିଛି। ବ୍ରହ୍ମା ଭୋଜନ ନୁହେଁ, ବ୍ରହ୍ମା ଭୋଜନ ତୁମକୁ ମଧ୍ୟ ବ୍ରହ୍ମା କୁମାରୀ ବଦଳରେ ବ୍ରହ୍ମ କୁମାରୀ କହିଦେଉଛନ୍ତି, କିନ୍ତୁ କିଛି ବି ବୁଝୁନାହାନ୍ତି। ବ୍ରହ୍ମାଙ୍କର ସନ୍ତାନ ତ ବ୍ରହ୍ମା କୁମାର କୁମାରୀ ହେବେ ନା। ବ୍ରହ୍ମ ତ ତତ୍ତ୍ୱ ଅଟେ, ତାହା ହେଲା ରହିବାର ଠିକଣା, ତାର କି ମହିମା ହେବ। ବାବା ସନ୍ତାନ ମାନଙ୍କୁ ଲୋଗୁଣା ଦେଉଛନ୍ତି, ପିଲାମାନେ ତୁମେମାନେ ଗୋଟିଏ ପଟେ ପୂଜା କରୁଛ, ଅନ୍ୟପଟେ ପୁଣି ସମସ୍ତଙ୍କର ଗ୍ଲାନି କରୁଛ, ଏହିପରି ଗ୍ଲାନି କରି କରି ତମ ପ୍ରଧାନ ହୋଇଯାଇଛ। ତେବେ ତୁମମାନଙ୍କୁ ତମ ପ୍ରଧାନ ମଧ୍ୟ ନିଶ୍ଚିନ୍ତ ହେବାକୁ ପଡ଼ିବ, କାରଣ ଚକ୍ର ରିପିଟ୍ ହେବ। ଯେବେ କେହି ବଡ଼ ଲୋକ ଆସୁଛନ୍ତି, ତେବେ ତାକୁ ଚକ୍ର ଉପରେ ବୁଝାଇବାକୁ ପଡ଼ିବ। ଏହି ଚକ୍ର 5000 ବର୍ଷର, ଏହା ଉପରେ ବହୁତ ଧ୍ୟାନ ଦେବାକୁ ପଡ଼ିବ। ରାତି ପରେ ଦିନ ନିଶ୍ଚିନ୍ତ ହେବ, ହେବ ହିଁ ହେବ, ଏପରି କେବେ ବି ହୋଇପାରିବ ନାହିଁ ଯେ ରାତି ପରେ ଦିନ ହେବ ନାହିଁ। କଳିଯୁଗ ପରେ ସତ୍ୟଯୁଗ ନିଶ୍ଚିନ୍ତ ଆସିବ, ଏହି ବିଶ୍ୱର ଇତିହାସ ଭୂଗୋଳର ପୁନରାବୃତ୍ତି ହୋଇଥାଏ। ବାବା ବୁଝାଉଛନ୍ତି, ମିଠା ମିଠା ସନ୍ତାନମାନେ, ନିଜକୁ ଆତ୍ମା ନିଶ୍ଚୟ କର, ଆତ୍ମା ହିଁ ସବୁକିଛି କରିଥାଏ, ଆତ୍ମା ହିଁ ପାଠ କରିଥାଏ, କିନ୍ତୁ ଏହା କାହାକୁ ଜଣା ନାହିଁ ଯେ ଯଦି ଆମେ ପାଠଧାରୀ ଅଟୁ, ତେଣୁ ନାଟକର ଆଦି ମଧ୍ୟ ଅନ୍ତକୁ ନିଶ୍ଚୟ ଜାଣିବା ଦରକାର। ଯଦି ବିଶ୍ୱର ଇତିହାସ ଭୂଗୋଳର ପୁନରାବୃତ୍ତି ହେଉଛି, ତେବେ ଏହାକୁ ଡ୍ରାମା ହିଁ କୁହାଯିବ ନା। ଯାହା ଅତୀତ ହୋଇଯାଇଛେ, ତାହା ସେକେଣ୍ଡ ବାଇ ସେକେଣ୍ଡ ରିପିଟ୍ ହେବ, ଏ କଥାକୁ ଅନ୍ୟ କେହି ବି ବୁଝିପାରିବେ ନାହିଁ। ଯେଉଁମାନଙ୍କର ଖୁବ୍ କମ୍ ବୁଦ୍ଧି, ସେମାନେ ସବୁବେଳେ ଫେଲ୍ ହୋଇଥାନ୍ତି। ତେବେ ଏଥିପାଇଁ ଶିକ୍ଷକ ମଧ୍ୟ କ'ଣ କରିପାରିବେ? ଶିକ୍ଷକଙ୍କୁ କହିବେ କି ଆପଣ କୃପା ବା ଆଶୀର୍ବାଦ କରନ୍ତୁ, ଏହା ମଧ୍ୟ ପାଠପଢ଼ା ଅଟେ। ଏହି ଗୀତା ପାଠଶାଳାରେ ସ୍ୱୟଂ ଭଗବାନ ରାଜଯୋଗ ଶିଖାଉଛନ୍ତି। କଳିଯୁଗ ପରିବର୍ତ୍ତନ ହୋଇଛି, ସତ୍ୟଯୁଗ ନିଶ୍ଚିନ୍ତ ହେବ, ଡ୍ରାମା ଅନୁସାରେ ବାବାଙ୍କୁ ମଧ୍ୟ ଆସିବାକୁ ପଡ଼ିବ। ବାବା କହୁଛନ୍ତି, ମୁଁ କଳ୍ପର ସଙ୍ଗମ ଯୁଗରେ ଆସି, ଏଭଳି ଅନ୍ୟ କେହି ବି କହିପାରିବେ ନାହିଁ ଯେ ମୁଁ ସୃଷ୍ଟିର ଆଦି ମଧ୍ୟ ଅନ୍ତର ଜ୍ଞାନ ଶୁଣାଇବାକୁ ଆସିଛେ। ନିଜକୁ ଶିବ ଅହମ୍ କହୁଛନ୍ତି, ତାହାଦ୍ୱାରା କ'ଣ ହେଲା? ଶିବ ବାବା ତ ଆସୁଛନ୍ତି ହିଁ ପାଠ ପଢ଼ାଇବା ପାଇଁ, ସହଜ ରାଜଯୋଗ ଶିଖାଇବା ପାଇଁ। କୌଣସି ସାଧୁସନ୍ତ ଆଦିଙ୍କୁ ଶିବ ଭଗବାନ କୁହାଯାଇ ପାରିବ ନାହିଁ। ଏମିତି ତ ବହୁତ ଅଛନ୍ତି ଯେଉଁମାନେ କହୁଛନ୍ତି, ମୁଁ କୃଷ୍ଣ ଅଟେ, ଆମେ ଲକ୍ଷ୍ମୀ ନାରାୟଣ ଅଟୁ। ଏବେ ଦେଖ, କେଉଁଠି ଶ୍ରୀକୃଷ୍ଣ ସତ୍ୟଯୁଗର ରାଜକୁମାର, କେଉଁଠି ଏହି କଳିଯୁଗୀ ପତିତ ମନୁଷ୍ୟ? ଏମିତି କହିବେ ନାହିଁ କି ଏହାଙ୍କଠାରେ ଶ୍ରୀକୃଷ୍ଣ ଭଗବାନ ଅଛନ୍ତି? ତୁମେମାନେ ମନ୍ଦିରରେ ଯାଇ ପଚାରି ପାରିବ, ଏମାନେ ତ ସତ୍ୟଯୁଗରେ ରାଜତ୍ୱ କରୁଥିଲେ, ଏବେ ସେମାନେ କୁଆଡ଼େ ଗଲେ? ସତ୍ୟଯୁଗ ପରେ ନିଶ୍ଚୟ ତ୍ରେତା ଦ୍ୱାପର କଳିଯୁଗ ହେଉଛି। ସତ୍ୟଯୁଗରେ ସୂର୍ଯ୍ୟବଂଶୀ ରାଜ୍ୟ ଥିଲା, ତ୍ରେତାରେ ଚନ୍ଦ୍ରବଂଶୀ। ଏହିସବୁ ଜ୍ଞାନ ତୁମମାନଙ୍କର ବୁଦ୍ଧିରେ ହିଁ ରହିଛି। ଏତେ ବ୍ରହ୍ମା କୁମାର କୁମାରୀ ଅଛନ୍ତି, ତେଣୁ ନିଶ୍ଚିନ୍ତ ଭାବରେ ପ୍ରଜାପିତା ମଧ୍ୟ ଥିବେ। ପୁଣି ଏ କଥା ମଧ୍ୟ କୁହାଯାଏ ଯେ ବ୍ରହ୍ମାଙ୍କର ଦ୍ୱାରା ମନୁଷ୍ୟ ସୃଷ୍ଟି ରଚନା କରିଥାନ୍ତି। କ୍ରିଏଟର ବ୍ରହ୍ମାଙ୍କୁ କୁହାଯାଏ ନାହିଁ, ସେ ପୁଣି ହେଉଛନ୍ତି ଗଡ୍ ଫାଦର। କେମିତି ସୃଷ୍ଟି ରଚନା କରନ୍ତି ତାହା ବାବା ସମ୍ମୁଖରେ ବସି ବୁଝାଉଛନ୍ତି। ଏହି ଶାସ୍ତ୍ର ସବୁ ତ ପରେ ରଚନା କରୁଛନ୍ତି, ଯେପରି ଯୀଶୁଖ୍ରୀଷ୍ଟ ଯାହା ବୁଝାଇଥିଲେ ପରେ ତାହା ବାଇବେଲ ନାମରେ ନାମିତ ହେଲା, ଯାହାର ଗାୟନ ଏବେ ମଧ୍ୟ ହେଉଛି। ଏକମାତ୍ର ଶିବ ବାବା ହିଁ ସମସ୍ତଙ୍କର ସଦ୍ଗତିଦାତା, ମୁକ୍ତିଦାତା, ପତିତ ପାବନ ବୋଲି ଗାୟନ ରହିଛି। ସେଥିପାଇଁ ହିଁ ସମସ୍ତେ ମନେ ପକାଉଛନ୍ତି ଏବଂ କହୁଛନ୍ତି, ହେ ଗଡ୍ ଫାଦର ରହମ ବା ଦୟାକର। ଫାଦର କେବଳ ଜଣେ ହିଁ ନାହାନ୍ତି, ଇଏ ହେଉଛନ୍ତି ସାରା ବିଶ୍ୱର ପିତା। ମନୁଷ୍ୟମାନଙ୍କୁ ଜଣାନାହିଁ କି ସମସ୍ତ ଦୁଃଖରୁ ମୁକ୍ତି କିଏ ଦେଇଥାନ୍ତି। ବର୍ତ୍ତମାନ ସୃଷ୍ଟି ବି ପୁରୁଣା, ମନୁଷ୍ୟ କି ପୁରୁଣାତମ ପ୍ରଧାନ ଅଟନ୍ତି। ସୃଷ୍ଟି ବି ପୁରୁଣା, ମନୁଷ୍ୟ କି ପୁରୁଣାତମ ପ୍ରଧାନ ଅଟନ୍ତି। ଏହା ହେଉଛି ଆଇରନ୍ ଏଜେଡ୍ ୱାର୍ଲ୍ଡ। ଏହିଠାରେ ହିଁ ସମ୍ପୂର୍ଣ୍ଣ ଦୁନିଆ ଥିଲା, ପୁଣି ଭବିଷ୍ୟତରେ ନିଶ୍ଚିନ୍ତ ହେବ। ଏହି ପୁରୁଣା ଦୁନିଆ ବିନାଶ ହୋଇଯିବ, ବିଶ୍ୱଯୁଦ୍ଧ ହେବ, ଅନେକ ପ୍ରାକୃତିକ ବିପର୍ଯ୍ୟୟ ମଧ୍ୟ ହେଉଛି। ବର୍ତ୍ତମାନ ସମୟ ହିଁ ସେହି ସମୟ ଅଟେ ନା, ମନୁଷ୍ୟ ସୃଷ୍ଟି କେତେ ବୃଦ୍ଧି ହୋଇଯାଇଛି। ତୁମେ ତ କହି ଚାଲିଛ ଭଗବାନ ଆସିଛନ୍ତି। ମେ ସନ୍ତାନମାନେ ସମସ୍ତଙ୍କୁ ଚ୍ୟାଲେଞ୍ଜ ଦେଉଛ କି ବର୍ତ୍ତମାନ ବ୍ରହ୍ମାଙ୍କର ଦ୍ୱାରା ଆଦି ସନାତନ ଦେବୀ ଦେବତା ଧର୍ମର ସ୍ଥାପନା ହେଉଛି। ଡ୍ରାମା ଅନୁସାରେ ସବୁ ଶୁଣି ଚାଲିଛ, ଦୈବୀ ଗୁଣ ମଧ୍ୟ ଧାରଣ କରୁଛ। ତୁମେ ଜାଣିଛ ଆମ ଭିତରେ କିଛି ଗୁଣ ନଥିଲା। ନମ୍ବର ୱାନ୍ ଅବଗୁଣ ହେଉଛି କାମ ବିକାରର, ଯେପରି ବହୁତ ହଇରାଣ କରୁଛେ, ଯିଏକି ବହୁତ ହଇରାଣ କରୁଛେ, ମାୟାର କୁସ୍ତି ଚାଲୁଛେ, ନ ଚାହିଁଲେ ମଧ୍ୟ ମାୟାର ତୋଫାନ ତଳକୁ ଖସାଇ ଦେଉଛି। ଏବେ ସମସ୍ତେ ଆଇରନ୍ ଏଜେଡ୍ ଅଟନ୍ତି ନା, କଳା ମୁହଁ କରିଦେଉଛନ୍ତି, ଶ୍ୟାମଳ ମୁହଁ କୁହାଯିବ ନାହିଁ। ଶାସ୍ତ୍ରରେ ଅଛି, ଶ୍ରୀକୃଷ୍ଣଙ୍କୁ ସର୍ପ ଦଂଶନ କରିଲା, ତେଣୁ ଶ୍ୟାମଳ ହୋଇଗଲେ। ଲଜ୍ଜିତ ରହିବା ପାଇଁ ଶ୍ୟାମଳ ବୋଲି କହିଦେଉଛନ୍ତି, କଳା ମୁହଁ ଦେଖାଇଲେ ଇଜ୍ଜତ ଚାଲିଯିବ। ଇଜ୍ଜତ ରଖିବା ପାଇଁ ଶ୍ୟାମଳ ବୋଲି କହିଦେଉଛନ୍ତି, କଳା ମୁହଁ ଦେଖାଇଲେ ଇଜ୍ଜତ ଚାଲିଯିବ। ତେବେ ଦୂରଦେଶ ଅର୍ଥାତ୍ ନିରାକାରୀ ଦେଶରୁ ମୁସାଫିର ଶିବାବା ଆସିଛନ୍ତି। ଆଇରନ୍ ଏଜେଡ୍ ଦୁନିଆ ପତିତ ଶରୀରରେ ଆସି ଆମକୁ ଏହି ଗୁରା ପବିତ୍ର କରୁଛନ୍ତି। ଏବେ ବାବା କହୁଛନ୍ତି, ତୁମକୁ ପୁଣି ସତ ପ୍ରଧାନ ହେବାକୁ ପଡ଼ିବ, ସେଥିପାଇଁ ମୋତେ ମନେ ପକାଅ, ତେବେ ବି କର୍ମ ବିନାଶ ହୋଇଯିବ ଏବଂ ତୁମେମାନେ ବିଷ୍ଣୁପୁରୀର ମାଲିକ ହୋଇଯିବ। ଏହି ଜ୍ଞାନର କଥାକୁ ବୁଝିବାକୁ ହେବ। ବାବା ରୂପ ବି ଅଟନ୍ତି ତ ବସନ୍ତ ମଧ୍ୟ ଅଟନ୍ତି, ଜ୍ୟୋତିର୍ମୟ ବିନ୍ଦୁ ରୂପେ ଅଟନ୍ତି, ତାଙ୍କଠାରେ ଜ୍ଞାନ ମଧ୍ୟ ରହିଛି। ସିଏ ନାମ ରୂପରୁ ତ ଅଲଗା ନୁହନ୍ତି, ତାଙ୍କର ରୂପ କ'ଣ ଏହି ଦୁନିଆରେ କେହି ବି ଜାଣିନାହାନ୍ତି। ବାବା ତୁମକୁ ବୁଝାଉଛନ୍ତି, ମୋତେ ମଧ୍ୟ ଆତ୍ମା କହୁଛନ୍ତି, କିନ୍ତୁ ସାଧାରଣ ଆତ୍ମା ନୁହେଁ, ପରମାତ୍ମା ବୋଲି କହୁଛନ୍ତି। ପରମ ଯୁକ୍ତ ଆତ୍ମା ଅର୍ଥାତ୍ ପରମାତ୍ମା କୁହାଯାଉଛେ, ସେ ବାବା ହିଁ ଅଟନ୍ତି ତ ଶିକ୍ଷକ ମଧ୍ୟ ଅଟନ୍ତି, ତାଙ୍କୁ ନଲେଜଫୁଲ ମଧ୍ୟ କୁହାଯାଇଥାଏ। କିନ୍ତୁ ମନୁଷ୍ୟମାନେ ଭାବୁଛନ୍ତି ନଲେଜଫୁଲ ଅର୍ଥାତ୍ ସମସ୍ତଙ୍କର ହୃଦୟକୁ ଜାଣିଲା ବାଲା। ଯଦି ପରମାତ୍ମା ସର୍ବବ୍ୟାପୀ ଅଟନ୍ତି ତେବେ ସମସ୍ତେ ନଲେଜଫୁଲ ହୋଇଗଲେ ତେବେ ସେ ଜଣକୁ ହିଁ କାହିଁକି କହୁଛନ୍ତି? ମନୁଷ୍ୟମାନଙ୍କର ବୁଦ୍ଧି କେତେ ତୁଚ୍ଛ ହୋଇଯାଇଛି, ଜ୍ଞାନଯୁକ୍ତ କଥାକୁ ବିଲକୁଲ ବୁଝିପାରୁନାହାନ୍ତି। ବାବା ଜ୍ଞାନ ଏବଂ ଭକ୍ତିର ପାର୍ଥକ୍ୟକୁ ବୁଝାଉଛନ୍ତି। ପ୍ରଥମେ ଜ୍ଞାନ, ଦିନ ସତ୍ୟଯୁଗ ତ୍ରେତାଯୁଗ, ପୁଣି ଦ୍ୱାପର କଳିଯୁଗ ରାତ୍ରି। ଜ୍ଞାନ ଦ୍ୱାରା ସଦ୍ଗତି ହୋଇଥାଏ। ରାଜଯୋଗର ଜ୍ଞାନକୁ ହଟ ଯୋଗୀମାନେ ବୁଝିପାରିବେ ନାହିଁ, ଗୃହସ୍ଥୀମାନେ ମଧ୍ୟ ବୁଝିପାରିବେ ନାହିଁ, କାହିଁକି ନା ଅପବିତ୍ର ଅଟନ୍ତି। ତେବେ ରାଜଯୋଗ କିଏ ଶିଖାଇବେ? ଯିଏକି ତୁମମାନଙ୍କୁ କହୁଛନ୍ତି ମାମେକମ୍ ୟାଦ କର ଅର୍ଥାତ୍ ମୋତେ ମନେ ପକାଅ, ତେବେ ବିକର୍ମ ବିନାଶ ହୋଇଯିବ। ନିବୃତ୍ତି ମାର୍ଗର ଧର୍ମ ହିଁ ଅଲଗା ଅଟେ। ସେମାନେ ପ୍ରବୃତ୍ତି ମାର୍ଗର ଜ୍ଞାନ କିପରି ଶୁଣାଇ ପାରିବେ? ଏଠାରେ ସମସ୍ତେ କହୁଛନ୍ତି ଗଡ୍ ଫାଦର ଇଜ୍ ଟ୍ରୁଥ, ଏକମାତ୍ର ବାବା ହିଁ ସତ୍ୟ ଶୁଣାଇଥାନ୍ତି। ଏବେ ଆତ୍ମାକୁ ବାବାଙ୍କର ସ୍ମୃତି ଆସିଛି, ସେଥିପାଇଁ ଆମେ ବାବାଙ୍କୁ ମନେ ପକାଉଛୁ ଏବଂ କହୁଛୁ ଯେ ଏଠାକୁ ଆସି ନରରୁ ନାରାୟଣ ହେବାର ସତ୍ୟ ସତ୍ୟ କଥା ଶୁଣାଅ। ତେଣୁ ମୁଁ ତୁମକୁ ଏବେ ସତ୍ୟ ନାରାୟଣର କଥା ଶୁଣାଉଛି ନା, ଆଗେ ତୁମେ ମିଥ୍ୟା କଥା ଶୁଣୁଥିଲ, ଏବେ ତୁମେ ସତ୍ୟ କଥା ଶୁଣୁଛ। ମିଥ୍ୟା କଥା ଶୁଣି ଶୁଣି କେହି ନାରାୟଣ ତ ହୋଇପାରିବେ ନାହିଁ, ତେବେ ତାକୁ ପୁଣି ସତ୍ୟ ନାରାୟଣର କଥା ବୋଲି କିପରି କୁହାଯାଇପାରିବ? ମନୁଷ୍ୟ ତ କାହାକୁ ନରରୁ ନାରାୟଣ କରିପାରିବେ ନାହିଁ, ବାବା ହିଁ ସ୍ୱର୍ଗର ମାଲିକ କରୁଛନ୍ତି ଏବଂ ବାବା ଆସୁଛନ୍ତି ମଧ୍ୟ କେବଳ ଭାରତକୁ, କିନ୍ତୁ କେବେ ଆସୁଛନ୍ତି ଏ କଥା କେହି ଜାଣିନାହାନ୍ତି। ଶିବ ଏବଂ ଶଙ୍କରକୁ ଏକାଠି ମିଶାଇ ଏହି କାହାଣୀ କରିଦେଇଛନ୍ତି। ଶିବ ପୁରାଣ ମଧ୍ୟ ଅଛି। କହୁଛନ୍ତି ଗୀତା କୃଷ୍ଣଙ୍କର କେବେ ତ ଶିବ ପୁରାଣ ବଡ଼ ହୋଇଗଲା। ବାସ୍ତବରେ ଜ୍ଞାନ ଗୀତାରେ ଅଛେ। ଭଗବାନ ଉବାଚ ମନ୍ମନା ଭବ, ଏହି ମନ୍ମନା ଭବର ଶବ୍ଦ ଗୀତା ଶାସ୍ତ୍ର ବ୍ୟତୀତ ଅନ୍ୟ କୌଣସି ଶାସ୍ତ୍ରରେ ନାହିଁ। ଗାୟନ ମଧ୍ୟ କରାଯାଏ। ସର୍ବଶାସ୍ତ୍ରମୟୀ ଶିରୋମଣି ଗୀତା, ଶ୍ରେଷ୍ଠ ମତ ହେଉଛି ହିଁ ଭଗବାନଙ୍କର। ତେବେ ପ୍ରଥମେ ପ୍ରଥମେ ଏହା କହିବା ଦରକାର ଯେ ଆମେ କହୁଛୁ ଅଳ୍ପ କେତେ ବର୍ଷ ଭିତରେ ନୂଆ ଶ୍ରେଷ୍ଠାଚାରୀ ଦୁନିଆର ସ୍ଥାପନା ହୋଇଯିବ। ବର୍ତ୍ତମାନ ହେଉଛି ଭ୍ରଷ୍ଟାଚାରୀ ଦୁନିଆ। ଶ୍ରେଷ୍ଠାଚାରୀ ଦୁନିଆରେ କେତେ ଅଳ୍ପ ମନୁଷ୍ୟ ରହିବେ, ଏବେ କେତେ ଅଧିକ ମନୁଷ୍ୟ ହୋଇଛନ୍ତି। ସେଥିପାଇଁ ବିନାଶ ସମ୍ମୁଖରେ ଦଣ୍ଡାୟମାନ। ବାବା ରାଜଯୋଗ ଶିଖାଉଛନ୍ତି, ବର୍ଷା ବାବାଙ୍କ ଠାରୁ ମିଳିଥାଏ, ତାହା ମଧ୍ୟ ବାବାଙ୍କୁ ହିଁ ମାଗିଥାନ୍ତି। ଯଦି କାହାର ଧନ ଅଧିକ ଥିବ, ସନ୍ତାନ ଥିବ, ତେବେ କହିବେ ଆମକୁ ଭଗବାନ ଦେଇଛନ୍ତି। ତେଣୁ ଭଗବାନ ଏକ ହେଲେ ନା, ତେବେ ପୁଣି ସବୁଥିରେ ଭଗବାନ କେମିତି ରହିପାରିବେ। ଏବେ ଆତ୍ମାମାନଙ୍କୁ ବାବା କହୁଛନ୍ତି, ମତେ ମନେ ପକାଅ। ଆତ୍ମା କହୁଛି ଆମକୁ ପରମାତ୍ମା ଜ୍ଞାନ ଦେଇଛନ୍ତି, ଯାହା ପୁଣି ଆମେ ଆତ୍ମା ଭାଇମାନଙ୍କୁ ଦେଉଛୁ। ନିଜକୁ ଆତ୍ମା ଭାବି ବାବାଙ୍କୁ କେତେ ସମୟ ମନେ ପକାଇଲେ। ଏହି ଚାର୍ଟ ରଖିବାରେ ବଡ଼ ବିଶାଳ ବୁଦ୍ଧି ଦରକାର। ଦେହି ଅଭିମାନୀ ହୋଇ ବାବାଙ୍କୁ ମନେ ପକାଇବାକୁ ପଡ଼ିବ, ତେବେ ଯାଇ ବିକର୍ମ ବିନାଶ ହେବ। ଜ୍ଞାନ ତ ବହୁତ ସହଜ, ବାକି ଆତ୍ମା ଭାବି ବାବାଙ୍କୁ ମନେ ପକାଇ ନିଜର ଉନ୍ନତି କରିବାକୁ ପଡ଼ିବ। କିନ୍ତୁ ଏହିଭଳି ଚାର୍ଟ କେହି କୁଶ୍ଚିତ ରଖିଥାନ୍ତି? ଦେହି ଅଭିମାନୀ ହୋଇ ବାବାଙ୍କର ସ୍ମୃତିରେ ରହିଲେ କେବେ ବି କାହାକୁ ଦୁଃଖ ଦେଇପାରିବ ନାହିଁ। ବାବା କହୁଛନ୍ତି ହିଁ ସମସ୍ତଙ୍କୁ ସୁଖ ଦେବା ପାଇଁ, ତେଣୁ ସନ୍ତାନମାନଙ୍କୁ ମଧ୍ୟ ସମସ୍ତଙ୍କୁ ସୁଖ ଦେବାକୁ ପଡ଼ିବ। କେବେ ବି କାହାକୁ ଦୁଃଖ ଦେବା ଉଚିତ ନୁହେଁ। ବାବାଙ୍କର ସ୍ମୃତି ଦ୍ୱାରା ହିଁ ସବୁ ଭୂତ ଚାଲିଯିବ। ସମସ୍ତଙ୍କ ପାଇଁ ଗୁପ୍ତ ପରିଶ୍ରମ କରିବାକୁ ହେବ। ମିଠା ମିଠା ଶିଖିଲଧେ, ସନ୍ତାନମାନଙ୍କ ପ୍ରତି ମା ପିତା ବାପ ଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ। ପ୍ରଥମ ପଏଣ୍ଟ, ଏହି ଆସୁରୀ ଛି ଛି ଦୁନିଆରୁ ନିଜର ଆଖି ବନ୍ଦ କରି ନେବା ଉଚିତ। ଏହା ହେଉଛି ପୁରୁଣା ଦୁନିଆ, ସେଥିପାଇଁ ଏହି ଦୁନିଆ ସହିତ କୌଣସି ସମ୍ପର୍କ ରଖିବାର ନାହିଁ। ଏହାକୁ ଦେଖିଥିଲେ ମଧ୍ୟ ଦେଖିବାର ନାହିଁ। ଦୁଇ ନମ୍ବର ପଏଣ୍ଟ, ଏହି ବେହଦ ଡ୍ରାମାରେ ଆମେ ସମସ୍ତେ ପାର୍ଟ ଧାରି, ଏହାର ଦୃଶ୍ୟ ପ୍ରତି ମୁହୂର୍ତ୍ତରେ ପୁନର୍ବୃତ୍ତି ହୋଇ ଚାଲିଛି। ଯାହା ଅତୀତ ହୋଇଯାଇଛି ତାହାର ପୁଣି ପୁନର୍ବୃତ୍ତି ହେବ। ଏହାକୁ ସ୍ମୃତିରେ ରଖି ପ୍ରତ୍ୟେକ କଥାରେ ପାସ୍ ହେବାକୁ ପଡ଼ିବ, ବିଶାଳ ବୁଦ୍ଧି ହେବାକୁ ପଡ଼ିବ। ବରଦା, ରିଆଲିଟି ଅର୍ଥାତ୍ ବାସ୍ତବିକତା ଦ୍ୱାରା, ରିଆଲିଟି ଅର୍ଥାତ୍ ରାଜକୀୟତାର ପ୍ରତ୍ୟକ୍ଷ ରୂପ ଦେଖାଉଥିବା ସାକ୍ଷାତକାର ମୂରତ ହୁଅ। ଏବେ ଏଭଳି ସମୟ ଆସିବାକୁ ଯାଉଛି ଯାହାକି ପ୍ରତ୍ୟେକ ବ୍ରାହ୍ମଣ ଆତ୍ମା ପ୍ରତ୍ୟକ୍ଷ ରୂପରେ ନିଜର ରିଆଲିଟି ଦ୍ୱାରା ରିଆଲିଟି ସାକ୍ଷାତକାର କରାଇବେ। କାରଣ ପ୍ରତ୍ୟକ୍ଷତା ସମୟରେ ମାଳାର ଦାନାର ନମ୍ବର ଏବଂ ଭବିଷ୍ୟତ ରାଜ୍ୟର ସ୍ୱରୂପ ଉଭୟ ପ୍ରତ୍ୟକ୍ଷ ହେବ। ଏବେ ଯେଉଁଭଳି ପରସ୍ପର ସହିତ ରେସ୍ କରୁ କରୁ କିଛିଟା ରିସ୍ ଅର୍ଥାତ୍ ଈର୍ଷା ରୂପକ ଧୂଳିର ପରଦା ଚମକୁଥିବା ହୀରା ଗୁଡ଼ିକୁ ଲୁଚାଇ ଦେଇଥାଏ, ଅନ୍ତିମ ସମୟରେ ଏହି ପରଦା ହଟିଯିବ। ପୁଣି ଲୁଚି ଯାଇଥିବା ହୀରା ନିଜର ପ୍ରତ୍ୟକ୍ଷ ସମ୍ପର୍ଣ୍ଣ ସ୍ୱରୂପରେ ପରିଚିତ ହେବେ। ରାଜପରିବାରର ସଦସ୍ୟମାନେ ଏବେଠାରୁ ହିଁ ନିଜର ରାଜକୀୟତାର ପ୍ରଦର୍ଶନ କରିବେ, ଅର୍ଥାତ୍ ନିଜର ଭବିଷ୍ୟତ ପଦକୁ ସ୍ପଷ୍ଟ କରିବେ। ସେଥିପାଇଁ ନିଜର ବାସ୍ତବିକ ସ୍ୱରୂପ ଦ୍ୱାରା ରାଜକୀୟତାର ସାକ୍ଷାତକାର କରାଅ। ସ୍ଲୋଗାନ, କୌଣସି ବିଧି ଦ୍ୱାରା ବ୍ୟର୍ଥକୁ ସମାପ୍ତ କରି ସମର୍ଥକୁ ପ୍ରତ୍ୟକ୍ଷ କର। ଓମ୍ ଶାନ୍ତି।